ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ନୂଆଦିଲ୍ଲୀରେ ଆଜି ଶାସ୍ତ୍ରୀୟ ଭାଷା ଓଡ଼ିଆ ସମେତ କନ୍ନଡ଼, ତେଲୁଗୁ ଏବଂ ମାଲାୟାଲମ୍ ଉତ୍କର୍ଷ କେନ୍ଦ୍ର ଦ୍ୱାରା ବିକଶିତ 41ଟି ସାହିତ୍ୟକୃତିକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍ମୋଚନ କରିବେ। କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ ଅଧୀନରେ ଏହି କୃତିକୁ ବିକଶିତ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶାସ୍ତ୍ରୀୟ ଭାଷା ଅଧ୍ୟୟନକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଦେଶର ସମୃଦ୍ଧ ସାହିତ୍ୟିକ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ରାଜ୍ୟର ସବୁ ପିଏମ୍ସି ବିଦ୍ୟାଳୟରେ ପଢ଼ିବା ଗଢ଼ିବା ଓଡ଼ିଶା ପଠନ ପ୍ରୋହାହନ ସପ୍ତାହ ଆଜିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏହାପରେ ଜିଲ୍ଲାସ୍ତରୀୟ ପଠନ ନବସୃଜନ ପ୍ରଦର୍ଶନ ଏବଂ ରାଜ୍ୟସ୍ତରୀୟ ପଠନ ଉତ୍କର୍ଷ ମେଳା ଆୟୋଜନ କରାଯିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟରେ ଆନ୍ଦୋଳନରତ ଓମ୍ସା ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଓମ୍ସା ଦାବିକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏନେଇ କମିଟି ଗଠନ ହେବା ସହ ପ୍ରଥମ ବୈଠକ ଶେଷ ହୋଇଛି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି।
ଆମେ ଗୋଟେ କମିଟି ମଧ୍ୟ ଗଠନ କରିଥିବୁ, ବିଚାର ମଧ୍ୟ ଚାଲିଛି, ପ୍ରଥମ ବୈଠକ ମଧ୍ୟ ସରିଲାଣି। ତାଙ୍କର ଦୁଇଟା ଦାବି ଭିତରୁ ଗୋଟେ ପୋଷ୍ଟମର୍ଟମ ସେଣ୍ଟରର ଇସ୍ୟୁ ଥିଲା, ଯୋଉଥିରେ କି 500 ଟଙ୍କା ସେମାନେ ପାଉଥିଲେ, ତାକୁ 1000 ଟଙ୍କା କରିବା ପାଇଁ ଆମେ ଏଗ୍ରି ହେଇକି ତାର ବି ପ୍ରୋସେସ ଚାଲିଛି। ତା ସହିତ ଡେଣ୍ଟାଲ ଡକ୍ଟର ମାନଙ୍କର ପିଜିର ଇଏ ଯୋଉ ପୋପ ଉଠିଲା ତାକୁ ବଢ଼େଇବା ପାଇଁ ମଧ୍ୟ 2ଟା ସର୍ଟ ଟର୍ମ ଦାବି ଆମେ ମାନି ବି ନେଇଛୁ।
ରାଜ୍ୟ ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜିଠାରୁ 6ଷ୍ଠ ଜାତୀୟ ଚିଲିକା ବିହଙ୍ଗ ମହୋତ୍ସବ ଆରମ୍ଭ ହେଉଛି। ମହୋତ୍ସବରେ ଚିଲିକା ଏବଂ ମଙ୍ଗଳା ଯୋଡ଼ିରେ ପକ୍ଷୀ ନିରୀକ୍ଷଣ, ନୌକା ଦୌଡ଼, କର୍ମଶାଳା ଏବଂ ବିଶେଷ ଆଲୋଚନାଚକ୍ର ଆଦି ଅନୁଷ୍ଠିତ ହେବ। ଏହି 3 ଦିବସୀୟ ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ ସହ ଚିଲିକାରେ ପକ୍ଷୀଙ୍କ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଅଭ୍ୟାସକୁ ପ୍ରୋହାହିତ କରିବାରେ ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆସାମର ଗୌହାଟୀଠାରେ ଆସନ୍ତା 30 ଫେବୃୟାରୀ 1 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଦ୍ୱିତୀୟ ଓଡ଼ିଶା ପରବ ସମାରୋହ ଅନୁଷ୍ଠିତ ହେବ। ଏହାର ଆୟୋଜନ ପରିପ୍ରେକ୍ଷୀରେ ଏକ ସମନ୍ୱୟ ବୈଠକ ଗତକାଲି ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। 6ଟି ବିଭାଗ ପକ୍ଷରୁ 20ଟି ପ୍ରଦର୍ଶନୀ ମଣ୍ଡପ ଏବଂ 10ଟି ଖାଦ୍ୟ ସାମଗ୍ରୀ ଆଧାରିତ ମଣ୍ଡପ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ଅନୁସୂଚିତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଏବଂ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସଦସ୍ୟ ଡକ୍ଟର ଆଶା ଲାକ୍ରା ବୈଠକରେ ଯୋଗଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଭଦ୍ରକ ଜିଲ୍ଲା ନଳାଙ୍ଗସ୍ଥିତ ଚିଙ୍ଗୁଡ଼ିପୁର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉଦ୍ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗଦେଇ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଆର୍ସିଡି ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ 2ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା 2026 ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଗତକାଲି ଜିଲ୍ଲାର 4 ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଏବଂ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ ପାଳନ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହେବାକୁ ଥିବା କାର୍ଯ୍ୟନିର୍ଘଣ୍ଟ ସ୍ଥିର ହୋଇଛି। ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ରାଜ୍ୟବ୍ୟାପୀ ଆଜିଠାରୁ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ସଶକ୍ତ ପାଣି ପଞ୍ଚାୟତ ଗଠନ, ପାଣି ପଞ୍ଚାୟତ ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ଏବଂ ପ୍ରଶିକ୍ଷଣ ତଥା ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷିକୁ ପ୍ରୋହାହନ ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ପୁରୀ ଶ୍ରୀନଗରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ଗଜପତିଙ୍କୁ ଅଭିମନ୍ତ୍ରିତ କରାଯିବା ସହ ରାଜ୍ୟର ମଙ୍ଗଳ କାମନା ନେଇ ପୂଜା ଅର୍ଚ୍ଚନା ହୋଇଛି। ରଣପୁର କଳା ସଂସ୍କୃତି, ଐତିହ୍ୟ, ପରମ୍ପରା ଏବଂ ଶହୀଦଙ୍କ ସ୍କୃତିଚାରଣ ଲକ୍ଷ୍ୟ ନେଇ ରଣପୁର ମହୋତ୍ସବ ଅନୁଷ୍ଠିତ ହେଉଛି। ରଣପୁର ସହରର ବାଘ ସାମନ୍ତ ପଡ଼ିଆଠାରେ ଗତକାଲିଠାରୁ ଉଦ୍ଘାଟିତ ହୋଇଥିବା ଏହି ମହୋତ୍ସବ 5 ଦିନ ଧରି ଚାଲିବ। କଳାହାଣ୍ଡି ଲୋକମହୋତ୍ସବ ଘୁମରା 2026 ଆସନ୍ତା 14-18 ତାରିଖ ପର୍ଯ୍ୟନ୍ତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଏହି 5ଦିନିଆ ମହୋତ୍ସବର ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଉର ଘୋଗଲା ବିଚ୍ଠାରେ ଖେଲୋ ଇଣ୍ଡିଆ ବିଚ୍ ଗେମ୍ସର ପ୍ରଥମ ଦିନରେ ଗତକାଲି ଓଡ଼ିଶା ମହିଳା ସକର ଦଳ ବିଜୟ ଲାଭ କରିଛି। ଓଡ଼ିଶା ପ୍ରଥମ ମ୍ୟାଚ୍ରେ ମହାରାଷ୍ଟ୍ରକୁ 11-3 ଗୋଲ୍ରେ ପରାସ୍ତ କରିଛି। ବିଚ୍ ଗେମ୍ସରେ ଦେଶର 1100ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।